ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ନୂଆଦିଲ୍ଲୀନ ଜାତୀୟ ଜଳ ପୁରସ୍କାର 2024 ପ୍ରଦାନ କଲେ ରାଷ୍ଟ୍ରପତି। ଭଲ ପ୍ରଦର୍ଶନ ଲାଗି କଳାହାଣ୍ଡି ସହିତ ଓଡ଼ିଶାର 5 ଜିଲ୍ଲା ପୁରସ୍କୃତ। ପ୍ରଧାନମନ୍ତ୍ରୀ ଆଇବାକାଲ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ବାଣ୍ଟିବେ 21 ନମ୍ଘର କିସ୍ତି। ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀକେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ମିଶନ ମୋଡ଼ଥି କାମ କରବାର କିଏ ଦେଲେ ପରାମର୍ଶ। ସୁଶୀଲ ମେହର ହେବେ ଇ ବଛର ବରଗଡ଼ ଧନୁଯାତ୍ରାର କଂସ ମହାରାଜ। ଆଉ ସମ୍ବଲପୁରନ ଡିସେମ୍ବର 2 ଜାତୀୟ ରୋଡ୍ ସାଇକେଲ ଚାଳନା ପ୍ରତିଯୋଗିତା 2025 ହେବା ମୂଳ। ପାଏନ୍ ମିଲ୍ବାର ଆଉ ତାର ସୁରକ୍ଷାକେ ସୁନିଶ୍ଚିତ କରବାର ଲାଗି ସଭେ ମିଶିକିରି କାମ କରବାରକେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ୱାନ ଦେଇଛନ୍। ନୂଆଦିଲ୍ଲୀର ବିଜ୍ଞାନ ଭବନ ଜଳ ସଞ୍ଚୟ ଜଳ ଭାଗିଦାରୀ ଅଭିଯାନ ଅଧୀନତି ହୋଇଥିବା 6 ଜାତୀୟ ଜଳ ପୁରସ୍କାର 2024 ପ୍ରଦାନ କରିକି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍, ଏଚ୍ଡି ସମୟଥି ଜଳବାୟୁ ପରିବର୍ତ୍ତନ ଜଳଚକ୍ରକେ ପ୍ରଭାବିତ କରୁଛି। ଦେଶ ଲାଗି ପାଏନ୍ର ସୁପରିଚାଳନା ଜରୁରୀ ଏ। ଗଲା ବଛର ମୂଲ ହୋଇଥିବା ଜଳ ସଂରକ୍ଷଣ ଜନଭାଗିଦାରୀ କାର୍ଯ୍ୟକ୍ରମ ଅଧୀନତି 3.5 ନିୟୁତନୁ ଅତ୍କା ଭୂତଳ ଜଳସ୍ତର ବଢ଼ାବାର ଲକ୍ଷ୍ୟଟି ଢାଞ୍ଚା ତିଆର କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।
जल का सक्षम उपयोग एक वैश्विक अनिवार्यता है। हमारे देश के लिए जल का सक्षम उपयोग और भी अधिक आवश्यक है, क्योंकि हमारे देश की जनसंख्या की दृष्टि से हमारे जल संसाधन बहुत सीमित है। प्रति व्यक्ति जल की उपलब्धता भी एक बड़ी चुनौती में झेल रहे हैं। जलवायु परिवर्तन से वाटर साइकिल प्रभावित हो रहा है। ऐसे स्थिति में सरकार और जनता को मिलकर वाटर अवेलेबिलिटी और वाटर सिक्योरिटी के लिए निरंतर प्रयासरत रहना चाहिए। धरती पर उपलब्ध कुल जलराशि में से फ्रेश वाटर यानी मीठा पानी केवल 2.5% है। उसमें भी केवल 1% ही मानव समुदाय को उपलब्ध हो पाता है।
ଏହି ଅଭିଯାନଟି ଶ୍ରେଷ୍ଠ ରାଜ୍ୟ ଜିଲ୍ଲା ଗ୍ରାମ ପଞ୍ଚାୟତ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ଅନୁଷ୍ଠାନ ବିଦ୍ୟାଳୟ ବ୍ୟକ୍ତିବିଶେଷଙ୍କ ସହିତ 10 ବର୍ଗଥି 46 ବିଜେତାଙ୍କୁ ପୁରସ୍କାର ଦିଆଯାଇଛି। ଶ୍ରେଷ୍ଠ ରାଜ୍ୟ ବର୍ଗଥି ମହାରାଷ୍ଟ୍ର ପହିଲା ଠାନ୍ ପାଇଛି। ଭଲ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଓଡ଼ିଶାର କଳାହାଣ୍ଡି ରାୟଗଡ଼ା କଟକ ମୟୂରଭଞ୍ଜ ଆଉ ଗଞ୍ଜାମକେ ପୁରସ୍କୃତ କରାଯାଇଛି। ଭିନ୍ ଭିନ୍ ପ୍ରକଳ୍ପକେ ସଫଳତାର ସହିତ କାର୍ଯ୍ୟକାରୀ କରିଥିବାରୁ ଏସବୁ ଜିଲ୍ଲାକେ 25 ଟଙ୍କା ଲେଖା ପୁରସ୍କାର ରାଶି ଦିଆଯାଇଛି। କାର୍ଯ୍ୟକ୍ରମଟି ଜଳସମ୍ପଦ ମନ୍ତ୍ରୀ ସିଆର୍ ପାଟିଲଙ୍କ ସହିତ ଅଲଗାମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ତାମିଲନାଡୁର କୋଏମ୍ବାଟୁରନୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 21 ନମ୍ଘର କିସ୍ତିର 1000 ଟଙ୍କା ବାଣ୍ଟିବେ। ଦେଶର 9 କୋଟିନୁ ଅତ୍କା ଚାଷୀଙ୍କ ବ୍ୟାଙ୍କ ଖାତାକେ 18,000 କୋଟିନୁ ଅତ୍କା ଟଙ୍କା ହସ୍ତାନ୍ତର କରିବେ। ଯୋଜନାଥି ଚାଷୀ ପରିବାରମାନଙ୍କୁ ବଛରକ 6,000 ଟଙ୍କା ଲେଖା ଦିଆଯାଉଛି ବୋଲି କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫ ସୂଚନା ଦିଆଯାଇଛି। ଯୋଜନାଥି ଓଡ଼ିଶାର 35 ଅତ୍କା ଚାଷୀଙ୍କ ବ୍ୟାଙ୍କ ଖାତାକେ 1000 ଟଙ୍କା ଆସ୍ବା। ଜିଲ୍ଲାପାଳମାନେ ସାଧାରଣ ଲୋକଙ୍କର କଥା ଧୈର୍ଯ୍ୟର ସହିତ ଶୁଣିକରି ତାର ସମାଧାନ ଲାଗି ଚେଷ୍ଟା କରୁନ୍, ଇଟା ହିଁ ସୁଶାସନର ଆଧାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନର ଆଜି ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀକେ ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ମିଶନ ପାୱାର ଅଧୀନତି 2036 ତକ ରାଜ୍ୟର ଫି ଗାଁକେ ସବୁଦିନିଆ ରାସ୍ତା ବିଜୁଳି ଆଉ ପାଣି ଯୋଗାବାରକେ ଲକ୍ଷ୍ୟ ରଖାଯାଇଛି। ଧାରିଜ ସମୟ ଭିତରେ ଏହି ଲକ୍ଷ୍ୟ ହାସଲ କରବାର ଲାଗି ମିଶନ ମୋଡ଼ଥି କାମ କରବାରକେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍। ସରକାରୀ ନଥିପତ୍ର ନୋଟିସ୍ ବିବରଣୀ ଆଉ ବିଜ୍ଞାପନଥି ଓଡ଼ିଆ ଭାଷା ବ୍ୟବହାର କରିକି ଜନପ୍ରତିନିଧିମାନଙ୍କୁ ସମ୍ମାନ ସହିତ ବ୍ୟବହାର କରବାରକେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍।
ଆମ ସରକାର କେବଳ 1 ବର୍ଷ କିମ୍ବା 2 ବର୍ଷ ପାଇଁ ଏ ଯୋଜନା ପ୍ରସ୍ତୁତ କରୁନାହାନ୍ତି। ଆମର ଲକ୍ଷ୍ୟ ହେଉଛି ଭିଜନ 2036 ସମୃଦ୍ଧ ଓଡ଼ିଶା ତଥା ବିକଶିତ ଓଡ଼ିଶା ଏବଂ 2047 ବିକଶିତ ଭାରତ। ଆଗାମୀ 10 ବର୍ଷ ପରେ ଯେତେବେଳେ ଓଡ଼ିଶା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ, ସେତେବେଳେ ରାଜ୍ୟର ଅର୍ଥନୀତିକୁ ଆମେ ଟାର୍ଗେଟ୍ ବା ଆମ ଭିଜନରେ ତାର 4 ଗୁଣ ବୃଦ୍ଧି କରିକି $500 ବିଲିୟନ ବନ୍ଦ କରିବା ପାଇଁ। ଇଏ ବହୁତ ବଡ଼ ଗୋଟିଏ ଚ୍ୟାଲେଞ୍ଜ, କିନ୍ତୁ ଅସମ୍ଭବକୁ ସମ୍ଭବ କରିବା ଦାୟିତ୍ୱ ଆମ ସମସ୍ତଙ୍କର। ଏଣୁ 2036 ସୁଦ୍ଧା ଓଡ଼ିଶା ଦେଶର ସର୍ବଶ୍ରେଷ୍ଠ ଅର୍ଥନୈତିକ ଦୃଷ୍ଟିକୋଣରୁ ସର୍ବଶ୍ରେଷ୍ଠ 5 ବିକଶିତ ରାଜ୍ୟ ମଧ୍ୟରେ ସାମିଲ ହେବା ଆମ ସରକାର ଲକ୍ଷ୍ୟ ଆମେ ରଖିଛନ୍ତି।
ସମ୍ମିଳନୀଟି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ଜନକୈନ୍ଦ୍ରିକ ପ୍ରଶାସନ ବ୍ୟବସ୍ଥା ଉପରେ ଧ୍ୟାନ ଦେବାରକେ ପରାମର୍ଶ ଦେଇଛନ୍। ଜମି ଅଧିଗ୍ରହଣ ବାବଦ ସମସ୍ୟା ଆଉ ତାର ସମାଧାନ ଦିଗେ ବୈଠକଟି ଆଲୋଚନା କରବାର ସହିତ ରାଜସ୍ୱ ପ୍ରଶାସନଟି ଦରକାରୀ ସଂସ୍କାର ଆଉ ରାଜସ୍ୱ ରେକର୍ଡର ଆଧୁନିକୀକରଣ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ଲୋକସେବା ଭବନର ଆଜି ସୁପୋଷିତ ଓଡ଼ିଶା ଡ୍ୟାସ୍ବୋର୍ଡ ପୋଷଣ କଫି ଟେବୁଲ ବହି ରନ୍ଧା ବହିର ଉନ୍ମୋଚନ କରବାର ସହିତ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ନିଆଲିଭା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍। ଏ ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍, ପୋଷଣ ପ୍ରୋହାହନ ଆଉ ଲୋକଙ୍କୁ ସଚେତନ କରିବା ଲାଗି ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫ ବହୁଟେ ପଦକ୍ଷେପ ନିଆଯାଉଛି। ସୁଭଦ୍ରା ଯୋଜନା ନୀତି ଆୟୋଗର ଗୋଟିଏ ଭଲ ପ୍ରଶାସନ ମଡେଲଟି ଜାଗା ପାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର 31 ନମ୍ବର ବୋର୍ଡ ବୈଠକ ଗଲାକାଲି ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକଟି ରାଉରକେଲାନ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପମାନଙ୍କର ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। ରାଉରକେଲା ସହରାଞ୍ଚଳକେ ରୂପାନ୍ତରଣ କରିକି ଲୋକଙ୍କ ଜୀବନଧାରଣ ସ୍ଥିତି ଉନ୍ନତି ଆଣବାର ଉପରେ ଜୋର୍ ଦିଆଯାଇଥିଲା। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଲାଗି କଳାକାର ବାଛବାର ପ୍ରକ୍ରିୟା ଶେଷ ହୋଇଛି। ଏ ବଛର କଂସ ଭୂମିକାଥି ଅଭିନୟ କରିବା ଲାଗି ଜିଲ୍ଲାର ଭେଡ଼େନ ବ୍ଲକ ଚିଚିଣ୍ଡା ଗାଁ ସୁଶୀଲ ମେହେରକୁ ବଛାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି।
ଆମର 11 ଜଣ ବିଭିନ୍ନ ଭୂମିକା ପାଇଁ ଚୟନ ପ୍ରକ୍ରିୟା ହୋଇଥିଲା, ସେଥିରେ ମହାରାଜ କଂସ ଭୂମିକା ପାଇଁ ମଧ୍ୟ ଚୟନ ହୋଇଥିଲା। ସେମାନଙ୍କ ମଧ୍ୟରୁ ଯେଉଁମାନେ ମନୋନୀତ ହୋଇଛନ୍ତି ଆମେ ତାଙ୍କର ନାଁ ଆଜି ଘୋଷଣା କରିଛୁ। ସୁଶୀଲ ମେହେର ହେଉଛନ୍ତି ଏଥରର କଂସ ଭୂମିକା ପାଇଁ ମନୋନୀତ ହୋଇଛନ୍ତି। ଆଉ ବିଭିନ୍ନ ଆଉ 10ଟା ବିଭିନ୍ନ ପ୍ରକାର ଆମର ଚରିତ୍ର ଭୂମିକା ପାଇଁ ମଧ୍ୟ ମନୋନୟନ ହୋଇଛି।
ଆଇବା ମାସ 24 ତାରିଖ୍ ମୂଲ ହେବାର୍କେ ଥିବା ଧନୁଯାତ୍ରା ଲାଗି ସେନାପତି ମହାମନ୍ତ୍ରୀ ଚାଣୁର ମୁଷ୍ଟିକ ସହିତ ଭିନ୍ ଭିନ୍ ଚରିତ୍ରଥି ଅଭିନୟ କରବାର୍କେ ଭିଲ୍ କଳାକାର ବଛାଯାଇଛେ। ପୁରୀ ଶ୍ରୀମନ୍ଦିର ଆଇବାକାଲିଠାରୁ 3 ଦିନ ତକ୍ ମହାପ୍ରଭୁମାନଙ୍କର ଦେବ ଦୀପାବଳି ନୀତି କରାଯିବା। ଏହି 3 ଦିନ ମହାପ୍ରଭୁମାନେ ପିତୃପୁରୁଷଙ୍କର ଉଦ୍ଦେଶ୍ୟଟି ଦୀପଦାନ କରବାର ସହିତ ଶ୍ରାଦ୍ଧ ତର୍ପଣ କରବେ। ଏ ସମୟଥି ମହାପ୍ରଭୁମାନେ ଶ୍ରାଦ୍ଧ ଭେଷତି ସଜା ହେବେ। ସମ୍ବଲପୁର ରେଲମଣ୍ଡଳ ତରଫ ନିଶାମୁକ୍ତ ଯୁବ ଭାରତ ଅଭିଯାନଟି ଗୋଟିଏ ସଚେତନତା ଶୋଭାଯାତ୍ରା ହୋଇଯାଇଛି। ଶୋଭାଯାତ୍ରାଟି ମଣ୍ଡଳ ରେଲ୍ ପ୍ରବନ୍ଧକ ସୁବାସ ଚନ୍ଦ୍ର ଚୌଧୁରୀ, ଅତିରିକ୍ତ ମଣ୍ଡଳ ରେଲ୍ ପ୍ରବନ୍ଧକ ମଞ୍ଜିତ ସିଂଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇକରି ନିଶା ବ୍ୟବହାରର କୁପରିଣାମ ବାବଦେ ସଚେତନ କରିଥିଲେ। ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର 150ତମ ଜୟନ୍ତୀ ବଛର ପାଳନ ଅବସରରେ ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ଜିଲ୍ଲା ପ୍ରଶାସନ ତରଫ ଏକତା ପଦଯାତ୍ରାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମଟି ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇକରି ପଦଯାତ୍ରାକେ ଉଦ୍ଘାଟନ କରିବା ସହିତ ସର୍ଦ୍ଦାର ପଟେଲଙ୍କୁ ଶ୍ରୋତା କରିଥିଲେ। ଏ ଅବସରରେ ଗୋଟିଏ ତ୍ରିରଙ୍ଗା ଶୋଭାଯାତ୍ରା ବିଲ୍ ହୋଇଥିଲା। ସେନ୍ତା ବୌଦ୍ଧନ ବିଲ୍ ଆଜି ଏକତା ପଦଯାତ୍ରାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମଟି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇକରି ପଦଯାତ୍ରାର ଉଦ୍ଘାଟନ କରିଛନ୍। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀ ଆଉ ବରିଷ୍ଠ ପୁଲିସ୍ ଅଧିକାରୀମାନେ ବିଲ୍ ଯୋଗ ଦେଇଥିଲେ। ପଦଯାତ୍ରା ବୌଦ୍ଧ ଜଗନ୍ନାଥ ମନ୍ଦିରରୁ ବାହାରିକରି ମହାନଦୀ ବ୍ରିଜ୍ ଛକ ତକ୍ ଯାଇଥିଲା। ସମ୍ବଲପୁରନ ଆଇବା ମାସର 2 ତାରିଖ 30 ନମ୍ବର ଜାତୀୟ ରୋଡ୍ ସାଇକଲ ଚଲାବାର ପ୍ରତିଯୋଗିତା 2025 ମୂଲ ହେବା। ଡିସେମ୍ବର 6 ତାରିଖ ତକ୍ ହେବାର୍କେ ଥିବା ପ୍ରତିଯୋଗିତାଟି 28ଟା ରାଜ୍ୟ ଆଉ ସବୁ କେନ୍ଦ୍ରଶାସିତ ଅଞ୍ଚଳରୁ 1000ରୁ ଅଧିକା ପ୍ରତିଯୋଗୀ ଭାଗ ନେବେ। ବରିଷ୍ଠ କନିଷ୍ଠ ଆଉ ଉପକନିଷ୍ଠ ବର୍ଗଥି ନକ୍ସାପାଲି ଓଭରବ୍ରିଜ୍ରୁ ଏହି ପ୍ରତିଯୋଗିତା ମୂଲ ହେବା ବୋଲି ଅତିରିକ୍ତ ଜିଲ୍ଲାପାଳ ଅଶୋକ ଭୋଇ ସୂଚନା ଦେଇଛନ୍। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ଫର୍ସରା ଗାଁର ପ୍ରାଣୀ ଚିକିତ୍ସା ଶିବିର ହୋଇଯାଇଛି। ଶିବିରଟି ଅଞ୍ଚଳର ଗୃହପାଳିତ ପ୍ରାଣୀମାନଙ୍କର ସ୍ୱାସ୍ଥ୍ୟର ଯାଞ୍ଚ କରାଯାଇକରି ଭିନ୍ ଭିନ୍ ଟିକା ଦିଆଯାଇଥିଲା। ବୌଦ୍ଧ ଜିଲ୍ଲା ପୁରୁଣା କଟକ ମିନି ଷ୍ଟାଡିୟମ୍ର ମା ଭୈରବୀ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। 6 ଦିନ ତକ୍ ହେବାର୍କେ ଥିବା ମହୋତ୍ସବଟି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଖାଦ୍ୟ ମେଳାର ଆୟୋଜନ କରାଯାଇଛି। ପହିଲା ଦିନେ ଆଜି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ରାଜା ଆର୍ତ୍ରତ୍ରାଣ ହାଇସ୍କୁଲ ପଡ଼ିଆନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବଟି ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇଥିଲେ। ଆଇବା ମାସ 4 ତାରିଖ ତକ୍ ହେବାର୍କେ ଥିବା ପ୍ରତିଯୋଗିତାଟି 69ଟା ଦଳ ଭାଗ ନେଇଛନ୍। ସାରା ରାଜ୍ୟ ଶୀତର ପ୍ରଭାବ ଲାଗି ରହିଛେ। ଆଜି ଶୀତ ସାମାନ୍ୟ କମିଛେ। ଆଇବା 3 ଦିନ ଭିତରେ ରାତିର ତାପମାତ୍ରା ଆହୁରି 2-3 ଡିଗ୍ରୀ ତକ୍ ବଢ଼ିକରି ଶୀତ ଟିକେ କମିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ କୁହାଯାଇଛି। କେତେଟା ଜାଗାନ କୁହୁଡ଼ି ବିଲ୍ ହୋଇପାରେ। ଆଇବା 24 ଘଣ୍ଟା ଭିତରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କନ୍ଧମାଳ ଆଉ ଖୋର୍ଦ୍ଧା ଜିଲ୍ଲାନ ଶୀତ ଲହରୀ ଲାଗି ରହିବା ବୋଲି କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଖାଏ। ନୂଆଦିଲ୍ଲୀନ ଜାତୀୟ ଜଳ ପୁରସ୍କାର 2024 ପ୍ରଦାନ କଲେ ରାଷ୍ଟ୍ରପତି। ଭଲ ପ୍ରଦର୍ଶନ ଲାଗି କଳାହାଣ୍ଡି ସହିତ ଓଡ଼ିଶାର 5ଟା ଜିଲ୍ଲା ପୁରସ୍କୃତ। ପ୍ରଧାନମନ୍ତ୍ରୀ ଆଇବାକାଲ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ବାଣ୍ଟବେ 21 ନମ୍ବର କିସ୍ତି। 2 ଦିନିଆ ଜିଲ୍ଲାପାଳ ସମ୍ମିଳନୀକେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ମିଶନ ମୋଡ୍ଥି କାମ କରବାର୍କେ ଦେଲେ ପରାମର୍ଶ। ସୁଶୀଲ ମେହେର ହେବେ ଇ ବଛର ବରଗଡ଼ ଧନୁଯାତ୍ରାର କଂସ ମହାରାଜ। ଆଉ ସମ୍ବଲପୁରନ ଡିସେମ୍ବର 2 জাতীয় রোড সাইকেল চালনা প্রতিযোগিতা 2025 হবা মূল। আজির আঞ্চলিক খবর ইনসেসলা জুহার।